ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମେତ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଲଜେରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରୀୟ ଜଳ ପୁରସ୍କାର 2023 ଘୋଷିତ, ରାଜ୍ୟବର୍ଗରେ ଓଡ଼ିଶା ପ୍ରଥମ। ରାଷ୍ଟ୍ରୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଦାୟିତ୍ୱବାନ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନାଗରିକ ପ୍ରସ୍ତୁତ କରିବା, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅର୍ଥଶାସ୍ତ୍ର କ୍ଷେତ୍ରରେ 3 ଜଣଙ୍କୁ ମିଳିବ ନୋବେଲ ପୁରସ୍କାର ଏବଂ ପଶ୍ଚିମବଙ୍ଗରେ ସରକାର ଓ ବିକ୍ଷୋଭକାରୀ ଡାକ୍ତରଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ବିଫଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଲଜେରିଆ ଗସ୍ତର ଦ୍ୱିତୀୟ ଦିନରେ ଆଜି ଶହୀଦ ସ୍ମାରକୀ ମକାମ ଇ ଚାହିଦ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ମୌଦ ଜାହିଦଠାରେ ଥିବା ରାଷ୍ଟ୍ରୀୟ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସେହି ସଂଗ୍ରହାଳୟରେ ଆଲଜେରିଆର ଉପନିବେଶବାଦ ବିରୋଧରେ ସଂଘର୍ଷର ସ୍ମୃତି ସଂଗୃହୀତ ହୋଇ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଅଲମୋରାଡ଼ିଆ ପ୍ରସାଦରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଶ୍ରୀମତୀ ମୁର୍ମୁ ଆଲଜେରିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବା ପରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ଜାରି ରହିଛି। ଏହାପରେ ଶ୍ରୀମତୀ ମୁର୍ମୁ ଆଲଜେରିଆ ଭାରତ ଆର୍ଥିକ ମଞ୍ଚକୁ ସମ୍ବୋଧନ କରିବେ। ଗତକାଲି ଆଲଜେରିଆରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଆଲଜେରିଆର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପ୍ରବାସୀ ଭାରତୀୟମାନେ ଦେଶର ପ୍ରକୃତ ରାଜଦୂତ। ରାଷ୍ଟ୍ରପତି କହିଥିଲେ ସେଠାରେ ରହୁଥିବା ପ୍ରତ୍ୟେକ ଭାରତୀୟ ଦେଶର ସଂସ୍କୃତି ଓ ମୂଲ୍ୟବୋଧର ପ୍ରଚାର ପ୍ରସାର କରୁଛନ୍ତି। ନୂଆଦିଲ୍ଲୀରେ ଆଜି ରାଷ୍ଟ୍ରୀୟ ଜଳ ପୁରସ୍କାର 2023 ଘୋଷଣା କରାଯାଇଛି। ରାଜ୍ୟବର୍ଗରେ ଓଡ଼ିଶା ପ୍ରଥମ ପୁରସ୍କାର ଜିତିଥିବା ବେଳେ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି। ଗୁଜରାଟ ଏବଂ ପୁଡୁଚେରୀ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 22 ତାରିଖରେ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ଉତ୍ସବରେ 5ମ ରାଷ୍ଟ୍ରୀୟ ଜଳ ପୁରସ୍କାର ପ୍ରଦାନ କରିବେ। 9ଟି ବର୍ଗରେ ଯୁଗ୍ମ ବିଜେତାଙ୍କ ସହ ମୋଟ 38 ଜଣ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତ୍ୟେକ ବିଜେତାଙ୍କୁ ଏକ ପ୍ରଶଂସାପତ୍ର, ଟ୍ରଫି ଓ କେତେକ ବର୍ଗରେ ନଗଦ ଅର୍ଥରାଶି ପ୍ରଦାନ କରାଯିବ। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଜଳ ପରିଚାଳନାର ମହତ୍ତ୍ୱ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରୁଥିବା ବିଜେତାମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଜଳଶକ୍ତି ମନ୍ତ୍ରଣାଳୟ ରାଷ୍ଟ୍ରୀୟ ସ୍ତରରେ ଜଳ ପରିଚାଳନା ସମ୍ବନ୍ଧିତ ସଚେତନତା ସୃଷ୍ଟି ଲାଗି ବିସ୍ତୃତ ଅଭିଯାନ ଆରମ୍ଭ କରିଛନ୍ତି। COVID-19 ଟିକା ଯୋଗୁଁ ରକ୍ତରେ ଜମାଟ ବାନ୍ଧୁଥିବା ଭଳି ଅଭିଯୋଗ କରି ଦାୟର ହୋଇଥିବା ଆବେଦନକୁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ ବି ପାର୍ଦିୱାଲା ଓ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ଏହା କେବଳ ପ୍ରଚାର ସର୍ବସ୍ୱ ବୋଲି କହିଛନ୍ତି। ଅନ୍ୟ ଏକ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦୂରଦର୍ଶନରେ ସିନ୍ଧି ଭାଷାରେ 24 ଘଣ୍ଟିଆ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ନିର୍ଦ୍ଦେଶ ଦେବା ସମ୍ପର୍କିତ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମଧ୍ୟ ଏହି ମାମଲାକୁ ଖାରଜ କରିଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି କୌଣସି ଭାଷାର ସଂରକ୍ଷଣ ନିମନ୍ତେ ଅନେକଗୁଡ଼ିଏ ଉପାୟ ରହିଛି। ରାଷ୍ଟ୍ରୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଦାୟିତ୍ୱବାନ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନାଗରିକ ପ୍ରସ୍ତୁତ କରିବା। ଆଜି ନୂଆଦିଲ୍ଲୀରେ ଆମେରିକା ଭାରତ ରଣନୈତିକ ଭାଗିଦାରୀ ମଞ୍ଚ ଦ୍ୱାରା ଆୟୋଜିତ ଇଣ୍ଡିଆ ଲିଡରସିପ୍ ସମିଟ୍ 2024 ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ସରକାର ବିଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତରେ କ୍ୟାମ୍ପସ୍ ପ୍ରତିଷ୍ଠା ଲାଗି ଆମନ୍ତ୍ରଣ କରୁଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ ସହ କୌଶଳ ପ୍ରଦାନ କ୍ଷେତ୍ରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଗତ 10 ବର୍ଷରେ ଭାରତୀୟ ମାନକ ବ୍ୟୁରୋ BIS 732 ଦ୍ରବ୍ୟ ନିମନ୍ତେ 150ରୁ ଅଧିକ ଗୁଣବତ୍ତା ନିୟନ୍ତ୍ରଣ ଆଦେଶ ଜାରି କରିଛି। ଆଜି ନୂଆଦିଲ୍ଲୀରେ ବିଶ୍ୱ ମାନକ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଯୋଶୀ କହିଛନ୍ତି ରାଷ୍ଟ୍ରୀୟ ମାନକ କାର୍ଯ୍ୟକାରିତା କ୍ଷେତ୍ରକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ସେ କହିଛନ୍ତି ଭାରତୀୟ ଦ୍ରବ୍ୟଗୁଡ଼ିକୁ ସର୍ବୋଚ୍ଚ ଗୁଣବତ୍ତା ବିଶିଷ୍ଟ କରିବା ଏବଂ ଏହାକୁ ଆନ୍ତର୍ଜାତିକ ମାନର କରିବା ଲାଗି BIS ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ସେ କହିଛନ୍ତି ଦେଶର ସମସ୍ତ ନାଗରିକ ସୁରକ୍ଷିତ, ବିଶ୍ୱସନୀୟ ଏବଂ ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ଏବଂ ସେବା ଯେଭଳି ପାଇପାରିବେ ତାହା ସରକାର ସୁନିଶ୍ଚିତ କରୁଛନ୍ତି। ଉପଭୋକ୍ତା ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା କହିଛନ୍ତି, ଅନ୍ତର୍ଭୁକ୍ତିକରଣ ବିକାଶ ନିମନ୍ତେ ମାନକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏ କ୍ଷେତ୍ରରେ ସରକାର, ବ୍ୟବସାୟୀ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ସହଯୋଗର ବାତାବରଣ ସୃଷ୍ଟି ହେବା ଆବଶ୍ୟକ। ନରୱେର ନୋବେଲ କମିଟି ଆଜି ଅର୍ଥଶାସ୍ତ୍ର ନିମନ୍ତେ ନୋବେଲ ପୁରସ୍କାର ଘୋଷଣା କରିଛି। ଚଳିତ ବର୍ଷ ଏଥିପାଇଁ ଆମେରିକାର 3 ଜଣ ଅର୍ଥଶାସ୍ତ୍ରୀଙ୍କୁ ଚୟନ କରାଯାଇଛି। ସେମାନେ ହେଉଛନ୍ତି ଡେରାନ୍ ଏସ୍ମୋଗ୍ଲୁ, ସାଇମନ୍ ଜନ୍ସନ୍ ଏବଂ ଜେମ୍ସ ରବିନ୍ସନ୍। ସେମାନଙ୍କର ଗବେଷଣା କାର୍ଯ୍ୟ ଲାଗି ଏହି ନୋବେଲ ପୁରସ୍କାର ଦିଆଯିବ। ସେହି ଗବେଷଣାରେ ସଂସ୍ଥାଗୁଡ଼ିକ କିପରି ବିକାଶକୁ ଆକାର ଦେଇପାରିବେ ତାହା କୁହାଯାଇଛି। ଆର୍ଥିକ ବିକାଶ ବୃଦ୍ଧି, ଅସମାନତା ହ୍ରାସ କରିବା ଏବଂ ଆଇନ ଶାସନକୁ ଆହୁରି ଉନ୍ନତ କରିବା କ୍ଷେତ୍ରରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରାଯାଇଛି। ଏସ୍ମୋଗ୍ଲୁ ଏବଂ ଜନ୍ସନ୍ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ କାର୍ଯ୍ୟ କରୁଥିବା ବେଳେ ରବିନ୍ସନ୍ ଚିକାଗୋ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ବିଜେତାଙ୍କୁ 11 ଲକ୍ଷ ଆମେରିକୀୟ ଡଲାର ପ୍ରଦାନ କରାଯିବ। ସୂଚନାଯୋଗ୍ୟ, 1969 ଏପର୍ଯ୍ୟନ୍ତ 96 ଜଣଙ୍କୁ ଏହି ସମ୍ମାନ ମିଳିସାରିଛି। ସେମାନଙ୍କ ମଧ୍ୟରେ 3 ଜଣ ମହିଳା ଅଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ମନୋଜ ପନ୍ଥ ଏବଂ ବିକ୍ଷୋଭକାରୀ ଡାକ୍ତରୀ ଦଳର ପ୍ରତିନିଧିଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ବୈଠକ ବିଫଳ ହୋଇଛି। ବୈଠକରେ ପଶ୍ଚିମବଙ୍ଗ ଡାକ୍ତରୀ ସଂଘର ଅଧ୍ୟକ୍ଷ ଡାକ୍ତର କୌଶିକ ଚାକି ଏବଂ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟସେବା ସଂଘର ସଚିବ ଡାକ୍ତର ଉତ୍ପଳ ବାନାର୍ଜୀ ଉପସ୍ଥିତ ଥିଲେ। ବୈଠକ ପରେ ଡାକ୍ତର ଚାକି କହିଛନ୍ତି, ରାଜ୍ୟ ସରକାର କନିଷ୍ଠ ଡାକ୍ତରମାନଙ୍କ ଆମରଣ ଅନଶନକୁ ଅତ୍ୟନ୍ତ ହାଲୁକା ଭାବରେ ନେଉଛନ୍ତି ଏବଂ ଆମରଣ ଅନଶନ ଶେଷ କରିବା ଲାଗି କହିଛନ୍ତି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ପରେ ଆତିଶି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଲ୍ଲୀବାସୀଙ୍କ ଉନ୍ନତି ନିମନ୍ତେ କେନ୍ଦ୍ର ଓ ଦିଲ୍ଲୀ ସରକାର ସହଯୋଗ ରକ୍ଷା କରି କାର୍ଯ୍ୟ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ମଧ୍ୟପ୍ରଦେଶର କୁନୋ ରାଷ୍ଟ୍ରୀୟ ଉଦ୍ୟାନରେ ପିଞ୍ଜରା ମଧ୍ୟରେ ରଖାଯାଇଥିବା ଆଫ୍ରିକୀୟ ଚିତାବାଘଗୁଡ଼ିକୁ ଖୁବ୍ ଶୀଘ୍ର ଜଙ୍ଗଲ ମଧ୍ୟକୁ ଛଡ଼ାଯିବ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚିତାବାଘ ଓ ଶାବକମାନଙ୍କୁ ଜଙ୍ଗଲ ମଧ୍ୟକୁ ଛାଡ଼ିବା ପାଇଁ କେନ୍ଦ୍ର ଚିତା ପ୍ରକଳ୍ପ ସଞ୍ଚାଳନ ସମିତି ଅନୁମତି ପ୍ରଦାନ କରିଛି। କୁନୋ ରାଷ୍ଟ୍ରୀୟ ଉଦ୍ୟାନରେ 12 ଶାବକ ସହ 24 ଚିତାବାଘ ଅଛନ୍ତି। ଅନ୍ୟ ଦେଶରୁ ଚିତାବାଘ ଆଣିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ଦେଶ ସହ ଆଲୋଚନା କରୁଥିବା ମନ୍ତ୍ରଣାଳୟ କହିଛି। ଆଜି ନୂଆଦିଲ୍ଲୀରେ ସମ୍ବାଦଦାତାମାନଙ୍କ ସହ ଆଲୋଚନା ସମୟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ମା' ପାଇଁ ଗଛଟିଏ ଅଭିଯାନରେ ଏପର୍ଯ୍ୟନ୍ତ ଦେଶରେ 93 କୋଟିରୁ ଅଧିକ ଚାରା ରୋପଣ କରାଯାଇଛି। ଶ୍ରୀ ଯାଦବ ଏହି ଅଭିଯାନରେ ସାମିଲ ହୋଇଥିବା ଅଧିକାରୀ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଲୋକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ନଷ୍ଟ ଏବଂ ଉର୍ବର ଜମିର ଗୁଣବତ୍ତାରେ ପରିବର୍ତ୍ତନ ଆମ ପାଇଁ ବଡ଼ ଆହ୍ୱାନ ବୋଲି ଶ୍ରୀ ଯାଦବ କହିଛନ୍ତି। ଦେଶରେ 400 ଇଥାନଲ୍ ଜୈବ ଇନ୍ଧନ ଷ୍ଟେସନ୍ ସ୍ଥାପନ କରାଯାଉଥିବା କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଭାରତୀୟ ଉଦ୍ୟୋଗ ସଂଘ ଦ୍ୱାରା ଆୟୋଜିତ ଜୈବ ଶକ୍ତି ଶିଖର ସମ୍ମିଳନୀ 2024 ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, 3 ଅଟୋମୋବାଇଲ୍ କମ୍ପାନୀ ଫ୍ଲେକ୍ସନ୍ ଇଞ୍ଜିନ୍ ଯୁକ୍ତ ବାହନ ଖୁବ୍ ଶୀଘ୍ର ବଜାରକୁ ଛାଡ଼ିବେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଦିଲ୍ଲୀରେ ଇ ମାଇଗ୍ରେଟ୍ 2.0 ପୋର୍ଟାଲ୍ ଏବଂ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ଇ ମାଇଗ୍ରେଟ୍ ପୋର୍ଟାଲ୍ରେ 281,000 ପଞ୍ଜୀକୃତ ବିଦେଶୀ ନିୟୋଜକ ଅଛନ୍ତି। ଏହି ପୋର୍ଟାଲ୍ ପ୍ରବାସୀ ଭାରତୀୟମାନଙ୍କୁ ସୁରକ୍ଷିତ ଏବଂ ବୈଧ ନିଯୁକ୍ତି ନିମନ୍ତେ ସହାୟତା ପ୍ରଦାନ କରିବ। ଏହି ଅବସରରେ ଡକ୍ଟର ଜୟଶଙ୍କର କହିଛନ୍ତି, ଇ ମାଇଗ୍ରେଟ୍ 2.0 ୱେବ୍ ପୋର୍ଟାଲ୍ ଭାରତୀୟମାନଙ୍କ ଲାଗି ସୁରକ୍ଷିତ, ପାରଦର୍ଶୀ ଏବଂ ସମାବେଶୀ ଗତିଶୀଳତା ପ୍ରଦାନ କରିବ। କାନାଡ଼ାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଏବଂ ଅନ୍ୟ କେତେଜଣ କର୍ମଚାରୀ ଏକ ମାମଲାରେ ତଦନ୍ତର ସମ୍ମୁଖୀନ ହୋଇଥିବା ଖବରକୁ ଭାରତ ସରକାର ଖଣ୍ଡନ କରିଛନ୍ତି। ଏ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କାନାଡ଼ା ସରକାରଙ୍କ ଏଭଳି ଦାବିକୁ ଅସତ୍ୟ ବୋଲି କହିବା ସହ କାନାଡ଼ାର ଟ୍ରୁଡୋ ସରକାର ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଏଭଳି କରୁଥିବା କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମେତ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଲଜେରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରୀୟ ଜଳ ପୁରସ୍କାର 2023 ଘୋଷିତ, ରାଜ୍ୟବର୍ଗରେ ଓଡ଼ିଶା ପ୍ରଥମ। ରାଷ୍ଟ୍ରୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଦାୟିତ୍ୱବାନ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନାଗରିକ ପ୍ରସ୍ତୁତ କରିବା, କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅର୍ଥଶାସ୍ତ୍ର କ୍ଷେତ୍ରରେ 3 ଜଣଙ୍କୁ ମିଳିବ ନୋବେଲ ପୁରସ୍କାର ଏବଂ ପଶ୍ଚିମବଙ୍ଗରେ ସରକାର ଓ ବିକ୍ଷୋଭକାରୀ ଡାକ୍ତରଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ବିଫଳ। ସମ୍ବାଦ ଶେଷ ହେଲା।